आकाशवाणी संबलपुर आंचलिक खबर पढ़ुछन भारत गौरव दास जुहार। पहला मुखिया खबर राइजे आइबा काल बाहरबा युक्त दुई परीक्षा फल युक्त तीन थीना लेखा लगी जून एक तारीख तक बढ़ला आवेदन समय। राज्य कैबिनेट बैठक ढांचा थी परिवर्तन लगी संसदीय व्यापार विभाग तरफ निर्देशनामा जारी। देशर अर्थव्यवस्था थी संबलपुर रो योगदान रही छे कहले नीति आयोग आघर कार्यनिर्वाही अधिकारी अमिताभ कांत। आउर बौद्ध जिला न ऑनलाइन जरिया मूल हेबा सरकारी कार्यालय मन के नथिपत्र व्यवस्था। एथरा पूरा खबर युक्त दुई परीक्षा फल आइबाकाल उपरवेला 4 बजे बाहरबा बोली उच्च माध्यमिक शिक्षा परिषद परीक्षा नियंत्रक डॉक्टर प्रशांत कुमार पोरडा कहिछन। से कहिछन इथर कला वाणिज्य आउ विज्ञान परीक्षा फल एकासंगे बाहरबा। रेगुलर आर एक्स रेगुलर वर्ग थी मोट 3,93,618 जन छात्र छात्री परीक्षा फल आइबाकाल बाहरबा बोली जनापड़ी। छात्र छात्री मैंने results.odisha.gov.in आर results.digilocker.gov.in वेबसाइट जरिए परीक्षा फल जानिपारे। सियाडे युक्त तीन ना लेखा समय के उच्च शिक्षा विभाग जून 1 तारीख तक बढ़ईन। छात्र छात्री मैंने आईवा जून 1 तारीख भितर साम्स पोर्टाल जरिए ऑनलाइन आवेदन करें। इतार सहित युक्त दुई परीक्षार्थी रखिता मार्किफिल जून 1 तारीख तक अपलोड करें। राज्य कैबिनेट ढांचा थी परिवर्तन बाबदे राज्य संसदीय व्यापार विभाग तरफ निर्देशनामा जारी कराई। नुआ ढांचा बाबदे संसदीय व्यापार सचिव सबु विभाग के चिठी लिखिकी जनईछन। चिठी थी उल्लेख अछि जे कैबिनेट बसवार 5 दिन आघनु प्रस्ताव चूड़ांत होबा। 2 दिन आघनु कैबिनेट प्रस्ताव फाइल संप्रक्त विभागीय मंत्री पासके जीवा। मुख्यमंत्री बिना अनुमति थी कैनसीभिल प्रस्ताव कैबिनेट के आसी नै पारे। मुख्य शासन सचिव आउ उन्नयन कमिश्नर छड़ा मुख्यमंत्री बिना अनुमति थी अलगा केन्सी विभाग सचिव कैबिनेट थी बसी नै पारन। दरकार पड़े विभाग सचिव कैबिनेट बैठक गृह के जापारे। प्रस्ताव अनुमोदन होके कार्यकारी करवाटा विभाग मंत्री दायित्व बोली निर्देशनामा कह। वैदेशिक सचिव विक्रम मिश्री आज मिलित राजनैतिक दल प्रतिनिधिमंडल सदस्य ऑपरेशन सिंदूर बाबदे सूचना देवे। इस सूचना आधार थी विदेश गस्त करुवा राजनैतिक दल प्रतिनिधिमंडल पाकिस्तान विरोधी भारत ऑपरेशन सिंदूर बाबदे जनाबे। आघनु पाकिस्तान प्रायोजित आतंकवाद कार्यकलाप विरोधी भारत कड़ा आभिमुख्य उपस्थापन करवा लगे सरकार भिन्न भिन्न देश के सर्वदलीय प्रतिनिधिमंडल पठावार लगे घोषणा करते। इन जनई दि जापे जे मिलित जातिसंघ सुरक्षा परिषद सदस्य सहित 7 प्रतिनिधि दल मुखिया अंशीदार देश प्रदर्शन करार कार्यक्रम रही। संसद 69 जन सदस्य प्रतिनिधि दल 32 देश गस्त करते। आईवा 23 तारीख मूल होबारे गस्त कार्यक्रम जून 1 तारीख तक चलवा। सरकारी उच्च माध्यमिक विद्यालय निजुक्ति पाइथिबा स्नातकोत्तर पीजीटी शिक्षक शिक्षयित्री मानक लागि 2 दिनिया दक्षता विकास कर्मशाला भुवनेश्वर कृषि भवन ऑडिटोरियम न मूल हेछे। कर्मशाला न 17 सरकारी उच्च माध्यमिक विद्यालय पाखापाखि 300 पीजीटी शिक्षक शिक्षयित्री जोग देइछन। उच्च माध्यमिक शिक्षा परिषद अध्यक्ष मृणाल कांति दास मुख्य अतिथि भाव जोग देकर ई कर्मशाला के उद्घाटन करिछन। ई 2 दिनिया कर्मशाला थी विद्यालय कार्यालय प्रतिष्ठान परिचालना परीक्षा परिचालना ऑनलाइन एकेडमिक सपोर्ट प्रोग्राम ई एडमिशन छात्रवृत्ति आर डिजिटल क्लासरूम व्यवहार बाबदे तालीम दिया। देशे कोविड मृत्यु सामना के आसवा ऋतु जनस्वास्थ्य निर्देशक डॉक्टर नीलकंठ मिश्र साधारण लोक सतर्क करैछन्। किडनी बीमारी आक्रांत थिले मास्क पिंधवार लगी परामर्श दिया। यहादे देखादेवा कोविड ओमिक्रन सब भेरिएंट थी कोविड भूतान सामान्य लक्षण रोचे। यहादे तक केन्द्र सरकार तरफ इ बाबदे केनसी मार्गदर्शिका जारी नहीं बोली डॉक्टर मिश्र कहिछन। प्रधानमंत्री नरेन्द्र मोदी आइबा 25 तारीख रविवार दिन सकाल 11 बजे आकाशवाणी मन की बात कार्यक्रम जरिए देश आउ दुनिया सारा लोकर संगे विचार विनिमय करबे। इटा तांकर 122 नंबर मन की बात कार्यक्रम हबा। एथिलागि प्रधानमंत्री साधारण लोकर मतामत मागिछन। लोके नमो आप आर माइ गफ पोर्टाल थी सेमानकर मतामत देइपारबे। इतार छड़ा 1800-11-7800 डायल करी निजे निजर मतामत रेकर्ड करे पारबे। 1922 नंबर के मिस्ड कल देकर फिल एसएमएस जरिए निजर मतामत आइबा 23 तारीख भितर देइपारबे। आपण माने खबर सुनिछन आकाशवाणी संबलपुर केन्द्र नु। नीति आयोग आघर कार्यनिर्वाही अधिकारी आउ G20 शेरपा ଅମିତାଭ କାନ୍ତ ଦୁଇଦିନିଆ ସମ୍ବଲପୁର ଗସ୍ତି ଆସିକରି ଜିଲ୍ଲାର ବିକାଶମୂଳକ କାମମାନଙ୍କର ସମୀକ୍ଷା କରିଛନ୍। ଶିକ୍ଷା, ବ୍ୟବସାୟ, ଅର୍ଥନୀତି ଆର୍ ପର୍ଯ୍ୟଟନ ଥି ସମ୍ବଲପୁରର ବିକାଶକେ ନେଇକରି ଜିଲ୍ଲାପାଳ ଆଉ ମହାନଗର ନିଗମ କମିଶନରଙ୍କ ସାଙ୍ଗେ ସେ ଆଲୋଚନା କରିଛନ୍। ବୁର୍ଲା ଭିସୁଟ ଗସ୍ତି ଯାଇକରି ଶ୍ରୀ କାନ୍ତ କହିଛନ୍, ଇଟା ଆଇଆଇଟି ଖଡ଼ଗପୁର ସମୟର ପ୍ରତିଷ୍ଠାନ ନାଏ, ଆଉ ଇଠାନେ ଦିଆଯାଉଥିବା ଶିକ୍ଷା ସାରା ଦେଶେ କାହାରିକେ ଦିଆ ନାଇଯାଏ। ଡ୍ରୋନ୍ ନିର୍ମାଣ, ଏରୋସ୍ପେସ୍, ରୋବୋଟିକ୍ କ୍ଷେତ୍ରଟି ଇନର ଛାତ୍ରଛାତ୍ରୀ ଏକ ନମ୍ବର ହେବାର ସହିତ ଦେଶର ବିକାଶଥି ସାମିଲ ହେବା ଲାଗି ଶ୍ରୀ କାନ୍ତ ଆହ୍ୱାନ ଦେଇଛନ୍। ସେଆଡ଼େ ଇତାର ଆଘନୁ ଆଇଆଇଏମ୍ ସମ୍ବଲପୁରର ଗୋଟିଏ କାର୍ଯ୍ୟକ୍ରମଥି ଯୋଗ ଦେଇକରି ଶ୍ରୀ କାନ୍ତ ଛାତ୍ରଛାତ୍ରୀ ଆଉ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହିତ ଆଲୋଚନା ବେଲ୍କେ ଆଇଆଇଟି ଆର୍ ଆଇଆଇଏମ୍ର ଭୂମିକା ବାବଦେ କହିଥିଲେ। ଦେଶର ଅର୍ଥବ୍ୟବସ୍ଥାଟି ସମ୍ବଲପୁରର ଯୋଗଦାନ ବାବଦେ ଅମିତାଭ କାନ୍ତ କହିଛନ୍,
और यहाँ के स्टार्टअप्स को बहुत डिसरप्शन करना पड़ेगा, क्योंकि हमें नई टेक्नोलॉजी चाहिए, बैटरी में चाहिए, सोलर में चाहिए, इलेक्ट्रिक मोबिलिटी में चाहिए। इसीलिए भारत सरकार ने इतने ऐसे आईएम संबलपुर जैसे इंस्टीट्यूशन बनाए। और संबलपुर की खासियत यह है कि भारत की इकोनॉमी को संबलपुर बड़े जोरों से कॉन्ट्रीब्यूट करता है। यहाँ से पावर का जो उत्पादन होता है वो 7 स्टेट्स को जाता है। यहाँ करीब 75% एल्यूमिनियम यहाँ से बनता है संबलपुर में। तो यहाँ का जो इकोनॉमिक ग्रोथ जो ड्राइव करता है उसको हमें आईएम संबलपुर को कन्वर्ज और इंटीग्रेट करके नई टेक्नोलॉजी को उपयोग करना जरूरी है।
ରାଇଜେ 4 ଡିସିମିଲ୍ରୁ କମ୍ ଜମି ଥିବା ଲୋକ ଭୂମିହୀନ ହିସାବରେ ଗଣାଯିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ଆଇବା ଦିନେ ସେମାନଙ୍କୁ ଚିହ୍ନଟ କରାଯାଇକରି ତାଲିକା ତିଆରି କରାଯିବା। ଚିହ୍ନଟ ଭୂମିହୀନମାନଙ୍କୁ ବସୁନ୍ଧରା ଯୋଜନାଥି ଜମି ପଟ୍ଟା ଦିଆଯିବା। ଏ ବାବଦେ ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍। ଶ୍ରୀକ୍ଷେତ୍ର ପୁରୀନ ଅକ୍ଷିତୃତୀୟାନୁ ମୂଲ ହୋଇଥିବା ବାହାର ଚନ୍ଦନ ଯାତ୍ରାର ଆଜି ଶେଷ ଦିନେ ନରେନ୍ଦ୍ର ପୁଷ୍କରିଣୀନ ମହାପୁରୁମାନଙ୍କର ହଲ୍ଦି ପାଣି ନୀତି କରାହେବା। ସେଆଡ଼େ ଗଲାକାଏଲ ଭଉଁରୀ ତିଥିନ ଚଳନ୍ତି ପ୍ରତିମାମାନେ ନରେନ୍ଦ୍ର ପୁଷ୍କରିଣୀନ ବିଜେ କରିବା ସହିତ 21 ଘେରା ଜଳକ୍ରୀଡ଼ା କରିଥିଲେ। ସେଆଡ଼େ ଆଇବାକାଲିଠାନୁ ମହାପୁରୁମାନଙ୍କର 21 ଦିନିଆ ଭିତର ଚନ୍ଦନ ଯାତ୍ରା ଶ୍ରୀମନ୍ଦିର ଭିତରେ ମୂଲ ହେବା। ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିନ ଇ ଶିକ୍ଷାବର୍ଷନୁ PhD ପାଠ୍ୟକ୍ରମ ମୂଲ ହେବା। ଇ କୋର୍ସ ଖାଲି ଦିଲ୍ଲୀ ନଥିବା ଆଇଆଇଏମ୍ସିଥି ମିଳିପାରବା। ରେଗୁଲାର ଆଉ ପାର୍ଟ ଟାଇମ୍ ଜରିଆ ନାଁ ଲେଖାହେବା ବୋଲି ଆଇଆଇଏମ୍ସି ତରଫରୁ ସୂଚନା ଦିଆଯାଇଛି। ବୌଦ୍ଧଠାରେ ତିଆରି ହେଉଥିବା 300 ଶଯ୍ୟାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକେ ଆଜି ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପରିଦର୍ଶନ କରିଛନ୍। ଆଇବା ଜୁନ୍ ମାସର ଶେଷ ତକ୍ ଇତାର ଉଦ୍ଘାଟନ କରିବା ଲାଗି ଧାରି ହୋଇଥିବା ବେଳେ ନିର୍ମାଣ କାମର ପ୍ରଗତି ବାବଦେ ଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ। ଏତାର ସହିତ ସ୍ୱାସ୍ଥ୍ୟ ବିଭାଗ ଆଉ ସମ୍ପୃକ୍ତ ଅଲଗା ବିଭାଗର ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ସମୀକ୍ଷା ବୈଠକ ଭିଲ୍ ହୋଇଛେ। ସରକାରୀ କାମଥି ସ୍ୱଚ୍ଛତା ଆଣବାର୍ ଲାଗି ବୌଦ୍ଧ ଜିଲ୍ଲାନ ଆଇବା 27 ତାରିଖନୁ ଅନ୍ଲାଇନ୍ ନଥିପତ୍ର ବ୍ୟବସ୍ଥା ମୂଲ ହେବା। ଏଟାକେ ଲାଗୁ କରିବା ଲାଗି ରାଜ୍ୟ ସରକାରଙ୍କ ତରଫରୁ ପାଇଲଟ୍ ଜିଲ୍ଲା ଭାବେ ବୌଦ୍ଧ ଜିଲ୍ଲାକେ ବଛାଯାଇଛେ। ଏ ମାସର 27 ତାରିଖ ତକ ଜିଲ୍ଲାର ସବୁ ସରକାରୀ କାର୍ଯ୍ୟାଳୟ, ବ୍ଲକ ଆଉ ତହସିଲ କାର୍ଯ୍ୟାଳୟନ ଇ ଅନ୍ଲାଇନ୍ ନଥିପତ୍ର ବ୍ୟବସ୍ଥା ମୂଲ ହେବା। ଏଥିଲାଗି ଜିଲ୍ଲାପାଳଙ୍କର ସଦ୍ଭାବନା ଗୃହନ ଗୋଟିଏ ପ୍ରସ୍ତୁତି ଆଉ ତାଲିମ ଶିବିର ହୋଇଯାଇଛି। ନୂଆପଡ଼ା ଜିଲ୍ଲାନ ସାରାବଙ୍ଗ ପ୍ରାଥମିକ ସମବାୟ ସମିତି ତରଫରୁ ଡାଲୁଆ ଧାନଘେନା ମୂଲ ହୋଇଛେ। ଜିଲ୍ଲାପାଳ ମଧୁସୂଦନ ଦାସଙ୍କର ଅଧ୍ୟକ୍ଷତାତି ମଣ୍ଡି ମୂଲ ହୋଇକରି ଗୋଟିଏ ସାଧାରଣ ସଭା ବିଲ୍ ହୋଇଯାଇଛେ। ଜିଲ୍ଲାନ ଏଥର 4,99,000 କ୍ୱିଣ୍ଟାଲ ଧାନଘେନା ଲାଗି ଲକ୍ଷ୍ୟ ରଖାଯାଇଛେ। 47 ପ୍ରାଥମିକ କୃଷି ସମବାୟ ସମିତି ଆଉ 4 ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଏ 25 ରାଇସ୍ ମିଲ୍ ତରଫରୁ ଧାନଘେନା ଯିବା। ଚାଷୀମାନଙ୍କୁ ଧାନ ବିକିବାର ବାବଦେ ସବୁ ସୂଚନା ଦେବାର ସହିତ ସଚେତନ କରିବା ଲାଗି 5 ବ୍ଲକ୍ନ 5 ପ୍ରଚାର ରଥ ବୁଲୁଛେ। ଆଇବା ମୌସୁମୀକେ ନଜରଥି ରଖିକରି କେନ୍ସି ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟିର ଗୋଟିଏ ପ୍ରସ୍ତୁତି ବୈଠକ ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କର ଅଧ୍ୟକ୍ଷତାତି ହୋଇଯାଇଛି। ବୈଠକଟି ଦେବଗଡ଼ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ଯୋଗ ଦେଇକରି ପ୍ରାକୃତିକ ଆପଦା ସମୟରେ ଖୁବ୍ ଆଘନୁ ନିଜ ନିଜର ବିଭାଗର କାର୍ଯ୍ୟଖସଡ଼ା ପ୍ରସ୍ତୁତ ରଖିବା ଲାଗି ପରାମର୍ଶ ଦେଇଥିଲେ। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଇବା 25 ତାରିଖ ବେଲ୍କେ ମୌସୁମୀ କେରଳ ପହଞ୍ଚିବା ବୋଲି ଅନୁମାନ କରାଯାଇଛି। ଏ ବଛର 6 ଦିନ ଆଘନୁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ପହଞ୍ଚିଥିଲା। ଆଇବା 24 ତାରିଖ ତକ ରାଜ୍ୟର ବଡ଼ଭାଗୀ ଜିଲ୍ଲାନ କାଲବୈଶାଖୀ ପ୍ରଭାବଥି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ କୁହାଯାଇଛି। ରାଇଜେ ଆଇବାକାଲ ବାହାରବା ଯୁକ୍ତ 2 ପରୀକ୍ଷା ଫଲ। ଯୁକ୍ତ 3 ନାଁ ଲେଖା ଲାଗି ଜୁନ୍ 1 ତାରିଖ ତକ ବଢ଼ିଲା ଆବେଦନ ସମୟ। ରାଜ୍ୟ କ୍ୟାବିନେଟ୍ ବୈଠକର ଢାଞ୍ଚାଥି ପରିବର୍ତ୍ତନ ଲାଗି ସଂସଦୀୟ ବ୍ୟାପାର ବିଭାଗ ତରଫରୁ ନିର୍ଦ୍ଦେଶନାମା ଜାରି। ଦେଶର ଅର୍ଥବ୍ୟବସ୍ଥାଟି ସମ୍ବଲପୁରର ଯୋଗଦାନ ରହିଛି କହିଲେ ନୀତି ଆୟୋଗର ଆଘର କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ। ଆଉର୍ ବୌଦ୍ଧ ଜିଲ୍ଲାନ ଅନ୍ଲାଇନ୍ ଜରିଆ ମୂଲ ହେବା ସରକାରୀ କାର୍ଯ୍ୟାଳୟମାନଙ୍କେ ନଥିପତ୍ର ବ୍ୟବସ୍ଥା। ଆଜିର ଆଞ୍ଚଳିକ ଖବରନ ଶେଷ ହେଲା। ଜୁହାର।